ଆମର ମହାରଣା, ମୁଁ ଜଣେ ଟ୍ରାନ୍ସମ୍ୟାନ୍। ଆଜି ବିଶ୍ୱ ଜଳ ଦିବସରେ ମୁଁ ଏତିକି ଓଡ଼ିଶାବାସୀଙ୍କୁ ବାର୍ତ୍ତା ଦେବାକୁ ଚାହେଁ ଯେ ଜଳର ଯେଉଁ ସଙ୍କଟ ଦିନକୁ ଦିନ ଦେଖିବାକୁ ମିଳିଲାଣି, ଆମେ ଆଗରୁ କ'ଣ କରୁଥିଲେ ନା ଆମର ଜେଜେବାପାମାନେ ସେମାନେ କ'ଣ କରୁଥିଲେ ନା ନଈରୁ ପାଣି ସଂଗ୍ରହ କରୁଥିଲେ। ଆମର ବାପାମାନେ କ'ଣ କରୁଥିଲେ ନା ସେମାନେ ନଳକୂଅରୁ ପାଣି ସଂଗ୍ରହ କରୁଥିଲେ, ଆମେମାନେ ଟ୍ୟାପ୍ରୁ ପାଣି ସଂଗ୍ରହ କରୁ, କିନ୍ତୁ ଆମ ପିଲାମାନେ ବଟଲରେ କରୁ। କିନ୍ତୁ ଆଗାମୀ ଦିନରେ ଏଇ ଜଳର ସଙ୍କଟ ନ ହେବା ପାଇଁ ଆମେ ସମସ୍ତେ ଗୋଟେ ସଂକଳ୍ପ ନେବା ଦରକାର। ପାଣିଟାକୁ ଆମେ ସବୁବେଳ ପାଇଁ ସେଫ୍ ରଖିବା ଦରକାର, ଯେକି ଆମେ ବାସନ ଦେଉଛେ ଟ୍ୟାପ୍ ଖୋଲି ଦେଉଛେ ପାଣି ତା'ର ଅନେସେସରି ଯାଉଛି, କିନ୍ତୁ ସେଇ ଜିନିଷଟା ଆମ ସମସ୍ତଙ୍କ ମାଇଣ୍ଡରେ ରହିବା ଦରକାର ଯେ ଆଗାମୀ ଦିନରେ ଯେଉଁ ପାଣିର ସଙ୍କଟ ନ ହେଉ, ଯେମିତି ଅଲଗା ଦେଶମାନଙ୍କର ଯେମିତି ଆହାକାର ପଡ଼ୁଛି ପାଣି ପାଇଁ, ଆମ ଭାରତବର୍ଷରେ ସେଇଭଳି ପାଣି ପାଇଁ ଆହାକାର ନ ପଡ଼ୁ। ଏତିକି କହି ମୁଁ ମୋର